ହ୍ୟାଲୋ, ହଁ ମ୍ୟାମ୍, କୁହନ୍ତୁ। ତମେ ଦିନେ ପରେ ଆଉ ଟ୍ୟୁସନ୍ ଆସିଲେନି ଯେ, କ'ଣ ହେଲା ତମର?
ନାଇଁ ମ୍ୟାମ୍, ସେଦିନ ବହୁତ ବର୍ଷା ହେଲା, ବର୍ଷାରେ ଭିଜିଗଲା ପରେ ଜ୍ୱର ହୋଇଗଲା, ସେଥିପାଇଁ ମମି ଡାଡ଼ି ମନା କଲେ, କହିଲେ ମେଡ଼ିସିନ୍ ଖାଇ ଦୁଇ ତିନି ଦିନ ରେଷ୍ଟ ନେଇଯିବା ପାଇଁ। କାଲିଠାରୁ ରେଗୁଲାର ଯିବି ଆଜ୍ଞା। ରହୁଛି ମ୍ୟାମ୍।
ଫୋନ୍ କାଟି ରିସିଭର୍ଟିକୁ ରଖିଥିଲା ପିକୁନ୍। ସେପଟୁ ଟ୍ୟୁସନ୍ ମିସ୍ ଫୋନ୍ କରିଥିଲେ ପିକୁନ୍ ଘରର ଲ୍ୟାଣ୍ଡ ଫୋନ୍କୁ, କାହିଁକି ନା ପିକୁନ୍ ଦୁଇ ଚାରି ଦିନ ହେଲାଣି ଟ୍ୟୁସନ୍ ଡିସକଣ୍ଟିନ୍ୟୁ କରିଛି। ତା ପରଦିନ ପିକୁନ୍କୁ ଦେଖି ଖୁସି ହୋଇଗଲେ ଅଳକା ମିସ୍। ଅଳକା ବୟସ 32 ପାଖାପାଖି, ବିବାହିତା, ହେଲେ ସ୍ୱାମୀଠୁ ବହୁତ ଦୂରରେ, କହିବାକୁ ଗଲେ ଏକ ପ୍ରକାର ଡିଭୋର୍ସି। ସ୍ୱାମୀ କାନାଡ଼ାରେ ରହନ୍ତି, ବାହାଘରର 2-3 ବର୍ଷ ପରେ ସ୍ୱାମୀ ସ୍ତ୍ରୀ ଅଲଗା। ସ୍ଥାନୀୟ DAV ସ୍କୁଲରେ ଟିଚର ଅଛନ୍ତି ଅଲଗା। ସ୍କୁଲର ସବୁଠୁ ସୁନ୍ଦରୀ ଆଉ ସେକ୍ସି ଟିଚର ହେଲେ ଏଇ ଅଲଗା ମ୍ୟାଡ଼ାମ୍। ସ୍କୁଲ ସରିଯିବା ପରେ ସନ୍ଧ୍ୟାରେ ନିଜ ଘରେ ଟ୍ୟୁସନ୍ କରନ୍ତି ପିଲାମାନଙ୍କୁ। କେଜାଣି କେତେ ଦିନ ହେବ ଟ୍ୟୁସନ୍ ବନ୍ଦ କରିଦେଇଥିଲେ, ହେଲେ ପିକୁନ୍ର ପ୍ୟାରେଣ୍ଟସ୍ଙ୍କ ଅନୁରୋଧରେ କେବଳ ପିକୁନ୍କୁ ହିଁ ଏକୁଟିଆ ଟ୍ୟୁସନ୍ କରୁଛନ୍ତି। ପିକୁନ୍ ଷ୍ଟାଣ୍ଡାର୍ଡ 8 ପଢ଼େ DAV-ରେ, ଭାରି ସୁନ୍ଦର ଆଉ ଗୋଲଗାଲ ଚେହେରା, ସେଥିପାଇଁ ବହୁତ ଗେଲ କରନ୍ତି ଅଲଗା ତାକୁ। ଟ୍ୟୁସନ୍ ଆସିବା ମାତ୍ରେ ପିକୁନ୍କୁ କୁଣ୍ଢେଇ ତା ଗାଲ ଓଠକୁ ଚୁମି ଯାଆନ୍ତି। ପିକୁନ୍ ବି ନିଜ ମମି ଭଳି ଦେଖେ ଅଳକା ମିସ୍କୁ, ହେଲେ ଅଳକା ମନରେ ଧୀରେ ଧୀରେ ପିକୁନ୍ ପ୍ରତି ଏକ ଅଲଗା ଭାବନା ସୃଷ୍ଟି ହେବାକୁ ଲାଗିଲା। ସେ ଧୀରେ ଧୀରେ ପିକୁନ୍ ପ୍ରତି ଆକର୍ଷିତ ହେଉଥିଲେ ଆଉ ପିକୁନ୍କୁ ଆକର୍ଷିତ କରିବା ପାଇଁ ନିଜ ଚେହେରାକୁ ଆହୁରି ଲୋଭିଲା ଭାବେ ସଜେଇ ହୁଅନ୍ତି। ଟ୍ୟୁସନ୍ ସମୟରେ ହଟ୍ ପ୍ୟାଣ୍ଟ ପିନ୍ଧନ୍ତି, ଟ୍ରାନ୍ସପାରେଣ୍ଟ ସାର୍ଟ ବି ପିନ୍ଧନ୍ତି ଆଉ ସ୍ଲିଭଲେସ୍ ଟପ୍ ପିନ୍ଧନ୍ତି, ହେଲେ ପିକୁନ୍ ପ୍ରତି ଏସବୁ କିଛି ଫରକ ପଡ଼େ ନା। ତା ଅପ୍ରାପ୍ତ ବୟସର ଅବୁଝା ମନକୁ ଅଳକାର ପରିବର୍ତ୍ତିତ ଠାଣି ଆନ୍ଦୋଳିତ କରିପାରେ ନା। ପାଠ ତ ଭଲ, ସିଏ ଭଲ, ହେଲେ ପାଠପଢ଼ା ପ୍ରତି ଆଉ ଗୁରୁତ୍ୱ ନ ଦେଇ ଏସବୁରେ ଅଧିକ ମନ ଦିଅନ୍ତି ଅଳକା। ଅନେକ ସମୟ କହନ୍ତି, ପିକୁନ୍ କହିଲେ ଏ ଡ୍ରେସ୍ଟା ତମକୁ କେମିତି ଲାଗୁଛି? କିଛି ନ ବୁଝି ପିକୁନ୍ କହେ, ଭଲ ଲାଗୁଛି ମ୍ୟାମ୍। ଧାଇଁ ଆସି କୁଣ୍ଢେଇ ଧରିଲି ପିକୁନ୍କୁ ଆଉ ପିକୁନ୍କୁ କୋଳରେ ବସେଇ ପିକୁନ୍ର ଉତ୍ତେଜିତ ଅଙ୍ଗକୁ ଛୁଇଁ ଛୁଇଁ ଗଲେ। ପିକୁନ୍କୁ ଏସବୁ ଅଡ଼ୁଆ ଲାଗୁଥିଲା, ହେଲେ କିଛି କହିପାରୁନଥିଲା। ଅନେକ ରାତି ପର୍ଯ୍ୟନ୍ତ ଅନିଦ୍ରା ରହି ପର୍ଣ୍ଣ ଭିଡ଼ିଓ ଦେଖନ୍ତି ଅଳକା। ସେଥିପାଇଁ ସବୁବେଳେ ଦେହ ଚାହିଁ ପୁରୁଷର ସ୍ପର୍ଶ। ହେଲେ ବଡ଼ ଆଶ୍ଚର୍ଯ୍ୟର କଥା, ପୁରୁଷ ବଦଳରେ ଜଣେ 15 ଅପ୍ରାପ୍ତ ବୟସ୍କ ବାଳକ ଦ୍ୱାରା ନିଜ ଦେହର ଦରଜ ଆଉ ମନର ଗୋପନ ଇଚ୍ଛାକୁ ପୂରଣ କରିବାକୁ କାହିଁକି ସେ ଇଚ୍ଛା କଲେ, ସେ କଥା କିଏ ବା ଜାଣେ। ଆଜି ପିକୁନ୍ ଆସି ପହଞ୍ଚିଲା ବେଳକୁ ବେଡ଼୍ରେ ଶୋଇ ପର୍ଣ୍ଣ ଭିଡ଼ିଓ ଦେଖୁଥିଲେ ଅଳକା। ଦେହର ଥିଲା ଗୋଟିଏ ଟ୍ରାନ୍ସପାରେଣ୍ଟ ମ୍ୟାକ୍ସି। ପିକୁନ୍କୁ ପାଖକୁ ଡାକିଲେ ଆଉ ଭିଡ଼ିଓଟିକୁ ଦେଖିବାକୁ କହିଲେ। ପିକୁନ୍ ବା କ'ଣ ଜାଣେ ପର୍ଣ୍ଣ ଭିଡ଼ିଓର ଅର୍ଥ କ'ଣ? ଅଳକା ସହ ମିଶି ସେ ଭିଡ଼ିଓକୁ ଦେଖୁଥାଏ, ତାକୁ ଯେମିତି ଭିଡ଼ିଓଟି ନୂଆ ଆଉ ଅଜବ ଲାଗୁଥାଏ। ଆଜି ପର୍ଯ୍ୟନ୍ତ ସେ ଏମିତି ଭିଡ଼ିଓ କେବେ ବି ଦେଖିନି। ଅଳକା ତାକୁ ପାଖକୁ ଭିଡ଼ି ନେଲେ, ତା ଗାଲରେ ଚୁମାଟିଏ ଦେଇ କହିଲେ, ପିକୁନ୍ କେମିତି ଲାଗୁଛି? କିଛି କହୁନଥାଏ ପିକୁନ୍, ଅପଲକ ଆଖିରେ କେବଳ ଚାହିଁଥାଏ ଭିଡ଼ିଓଟିକୁ। ଛାତି ଉପରକୁ ଆଉଜି ଆଣିଲେ ଅଳକା ପିକୁନ୍କୁ ଜୋରରେ ଝାପି ଧରିଲେ। କହିଲେ, ଦେଖିଲେ ଦେଖିଲେ ପିକୁନ୍, ମୋ ପିଠିରେ କ'ଣ ଗୋଟେ ଚାଲିଯାଉଛି, ବୋଧେ ପିମ୍ପୁଡ଼ିଟେ। ଏତିକି କହି ମ୍ୟାକ୍ସିଟିକୁ ପିଠି ଉପରକୁ ଟେକିଦେଲେ। ଗୋରା ପିଠିରେ 2-4 କଳା ଯାଇ କିଛି ନ ବୁଝିଲା ପରି ପିଠି ଉପରେ ହାତ ସ୍ପର୍ଶ କଲା ପିକୁନ୍।
ସିହିରି ଉଠୁଥିଲେ ଅଳକା। ସତେ ଯେମିତି ବଢ଼ି ଯାଉଥିଲା ଦେହର ଭୋକ, ବଢ଼ି ଯାଉଥିଲା ବି କାମନାର ଶୋଷ, ପର୍ଣ୍ଣ ଭିଡ଼ିଓର ତାଳେ ତାଳେ ଆଉ ପିକୁନ୍ର ହସ୍ତ ତାଳନାରେ ଅଥୟ ଅଧୀର ହେଇଯାଉଥିଲେ ଅଳକା। ପର୍ଣ୍ଣ ଭିଡ଼ିଓର ଉତ୍ତେଜିତ ଶବ୍ଦରେ ତାଙ୍କ ଧମନୀରେ ନିଆଁ ଲାଗିଯାଉଥିଲା। ପ୍ଲିଜ୍ ପିକୁନ୍, ଆଉ ଟିକେ ଉପରକୁ, ଆଉ ଟିକେ। ସମ୍ଭାଳି ପାରିଲେ ନାହିଁ, ବୁଲି ପଡ଼ି ଚିତ ହୋଇ ଶୋଇପଡ଼ିଲେ ଆଉ ପିକୁନ୍କୁ ଭିଡ଼ି ଆଣିଲେ ଛାତି ଉପରକୁ। ବାହାରେ ବର୍ଷା ଆରମ୍ଭ ହୋଇଗଲା। ନିଦାଘର ପ୍ରଥମ ବର୍ଷା, ଭିଜି ଯାଉଥିଲା ମାଟି, ତତଲା ମାଟି ଶୋଷ ମେଣ୍ଟି ଚାଲୁଥିଲା ବର୍ଷାର ଟୁପ୍ଟାପ୍ ବୁନ୍ଦାରେ। ଘର ଭିତରେ ଶୋଷ ମେଣ୍ଟଉଥିଲେ ଅଳକା ଅନ୍ଧାର ଭିତରେ। ଏତେ ଦିନରୁ ଉତ୍ତପ୍ତ ମାଟିର ଭୋକକୁ ସତରେ କ'ଣ ମେଣ୍ଟେଇ ପାରିବ ଏ ବର୍ଷା? କରେଣ୍ଟ ଚାଲି ଆସିଲା। ବେଡ୍ ପାଖରେ ଠିଆ ହୋଇ ଥରୁଥାଏ ପିକୁନ୍, ଅସଞ୍ଚତ ଅବସ୍ଥାରେ ଗୋଟେ ବୟସ୍କା ଦେହ ବେଡ୍ ଉପରେ। ପିକୁନ୍, କିଛି ଖରାପ ଭାବୁଛ? ଶୁଣ, ଏକଥା କାହାରିକି କହିବନି, କେବଳ ତମେ ଜାଣିଲ ଆଉ ମୁଁ ଜାଣିଲି। ସୁନା ପିଲାଟି ପରି ହଁ ମାରୁଥାଏ ପିକୁନ୍। ଆରେ ଆରେ ଆରେ, ମୁଁ ଭୁଲି ଯାଇଛି, ତମ ପାଇଁ ମୁଁ ଗୋଟେ ମୋବାଇଲ ଆଣିଛି, ନିଅ, କେବଳ ମୋ ସହ ତମେ କଥା ହେବ, ଆଉ କେହି ଯେମିତି ନ ଦେଖନ୍ତି। ଗୁଡ୍ ବାଏ। ଗାଲରେ ଚୁମାଟିଏ ଦେଇ ବିଦାୟ ଦିଅନ୍ତି ଅଳକା ତାକୁ। ତା ପରଠାରୁ ସବୁବେଳେ ଅଳକା ଫୋନ୍ କରନ୍ତି ପିକୁନ୍କୁ। ପିକୁନ୍ ବି ଲୁଚି ଲୁଚି କଥା ହୁଏ, ଦିନଟି ନ ଦେଖିଲେ ଅଳକା ପାଗିଳି ହୋଇଯାଆନ୍ତି। ଧୀରେ ଧୀରେ ଦେହର ଅବୁଝା ଅଙ୍କକୁ ବୁଝିଯାଏ ପିକୁନ୍। ଟିଉସନ୍ର ସୀମିତ ସମୟ ଦୁହିଁଙ୍କର ବିତିଯାଏ ଦେହ ଭୋଗର ଅଙ୍କ କଷିବାରେ ପ୍ରତିଦିନ। ଏମିତି ଚାଲେ ଅନେକ ଦିନ, ଆସିଯାଏ ପରୀକ୍ଷା ସମୟ। ପରୀକ୍ଷାର ରେଜଲ୍ଟ ବାହାରେ, ରେଜଲ୍ଟ ଖରାପ ହୋଇଯାଏ ପିକୁନ୍ର। ଡାଡି ମମିଙ୍କର ସବୁ ଆଶା ଧୂଳିସାତ ହୋଇଯାଏ। ଏତେ ଭଲ ସ୍କଲାରଟା ଏତେ ଖରାପ ରେଜଲ୍ଟ କଲା କେମିତି? ପିକୁନ୍ର ଟିଉସନ୍ ବନ୍ଦ କରିଦିଅନ୍ତି। ହେଲେ ପିକୁନ୍ର ବିଚ୍ଛେଦ ସହିପାରିନି ଅଳକା। ଫୋନ୍ କରି ପିକୁନ୍ର ଘରକୁ, ତା ମମି ସିଧା ମନା କରିଦିଅନ୍ତି ପିକୁନ୍କୁ ଆଉ ଟିଉସନ୍ ପଠେଇବେନି ବୋଲି। ଦିନେ ସକାଳୁ ଆସି ପିକୁନ୍ ଘରେ ପହଞ୍ଚିଯାଏ ଅଳକା। ପିକୁନ୍ ବିନା ସେ ବଞ୍ଚିପାରିବନି, ସେ ଆତ୍ମହତ୍ୟା କରିଦେବ ବୋଲି ଧମକ ଦିଏ। ସବୁ କଥା ଜଣାପଡ଼ିଯାଏ। ଶେଷରେ ପୋଲିସରେ ଆଶ୍ରୟ ନିଅନ୍ତି। ପୋଲିସ ଅଳକାକୁ ବହୁତ ଗାଳି କରନ୍ତି। ଟିଚର ହୋଇ ଗୋଟେ ଷ୍ଟୁଡେଣ୍ଟର ଭବିଷ୍ୟତ ଗଢ଼ିବା ବଦଳରେ ତମେ ତା ଜୀବନକୁ ନଷ୍ଟ କରି କିଏ ଦେବ ପାଇଲ? ତମେ ତା ମା ବୟସର, ମା ପୁଅର ସମ୍ପର୍କକୁ ତମେ ଅଲଗା ଦୃଷ୍ଟିରେ ଦେଖିପାରିଲ କେମିତି? ଛିଛି, ତମେ ଏତେ ନିଚ, ଏତେ ଘୃଣ୍ୟ। ନିର୍ବାକ ହୋଇ ଠିଆ ହୋଇଥାଏ ଅଳକା, ଆଖିରେ ଲୁହ ଗଡ଼ି ଗୋଟେ ଦୋଷୀଟିଏ ଭଳି।